ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ସମଗ୍ର ଦେଶରେ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ପାଞ୍ଚଦିନିଆ ଆବାସିକ ପରିଚାଳନା ବିକାଶ କାର୍ଯ୍ୟକ୍ରମ। ତୈଳବୀଜ ଚାରାରୋପଣ 2024 ଅଭିଯାନରେ 8 ରାଜ୍ୟରୁ ମିଳିଛି ଉତ୍ସାହଜନକ ଫଳାଫଳ। ବାଂଲାଦେଶରେ ଦେଖାଦେଇଛି ଡେଙ୍ଗୁର ପ୍ରଭାବ, ଗତ 6 ଦିନରେ 9 ଜଣଙ୍କର ମୃତ୍ୟୁ। ସାମୁଦ୍ରିକ ବାତ୍ୟା ୟାଗି ସ୍ପର୍ଶ କଲା ଉତ୍ତର ଭିଏତନାମର ସ୍ଥଳଭାଗ ଏବଂ 20 ବର୍ଷରୁ କମ୍ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ଭାରତୀୟ ମହିଳା ପ୍ରତିଯୋଗୀଙ୍କ 5ଟି ପଦକ ହାସଲ। ଆସନ୍ତା ସୋମବାରଠାରୁ 13 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ 5 ଦିନିଆ ଆବାସିକ ପରିଚାଳନା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହେବ। ଜାମ୍ମୁସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ସହଯୋଗରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, କେରଳ, ମହାରାଷ୍ଟ୍ର ସମେତ 11 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧି ଏବଂ କର୍ମକର୍ତ୍ତା ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ଅବସରରେ ପଞ୍ଚାୟତିରାଜ ଅନୁଷ୍ଠାନର ନେତୃତ୍ୱ, ପରିଚାଳନା, ନୈତିକତା, ସମ୍ଭଳ ସଂଗ୍ରହ, ସମନ୍ୱୟ, ଉଦ୍ଭାବନ ଏବଂ କୃତ୍ରିମ ବୁଦ୍ଧିମତା ଆଦି ବିଭିନ୍ନ ଦିଗ ଉପରେ ଆଲୋଚନା ଚକ୍ରମାନ ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ସକ୍ଷମ ପରିଚାଳନା ମାଧ୍ୟମରେ ନିଜସ୍ୱ ରାଜସ୍ୱ ଉତ୍ସ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି, ଲଜିଷ୍ଟିକ୍ ଏବଂ ଉନ୍ନତିକରଣ କ୍ଷେତ୍ରରେ ସହଭାଗିତା ପାଇଁ ଏକ ଘରୋଇ ଖାଦ୍ୟ ଯୋଗାଣ ସଂସ୍ଥା ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀଠାରେ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ନୂତନ ଜ୍ଞାନକୌଶଳ ପ୍ରଚଳନ ଦୃଷ୍ଟିରୁ ବ୍ୟବସାୟ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭିଭିଭୂମି, ଯୋଗାଯୋଗର ଉନ୍ନତି ଏବଂ ବିଶ୍ୱ ବାଣିଜ୍ୟରେ ଭାରତର ଅଂଶବୃଦ୍ଧି ଦ୍ୱାରା ହିଁ 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନ ସାକାର ହୋଇପାରିବ ବୋଲି ସେ କହିଛନ୍ତି। ତୈଳବୀଜ ଚାରାରୋପଣ 2024 ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 17 ଲକ୍ଷରୁ ଉର୍ଦ୍ଧ୍ୱ ଚାରାରୋପଣ ହୋଇଛି। 15 ରାଜ୍ୟର 12,000 ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଏହି ଚାରାରୋପଣ ହୋଇଥିବା ଜଣାପଡ଼ିଛି। ଗତ ଜୁଲାଇ 15 ତାରିଖରୁ ଜାତୀୟ ଖାଇବା ତୈଳବୀଜ ମିଶନ ଅଧୀନରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଦେଶରେ ତୈଳବୀଜ ଚାଷକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ଓ ଅଗ୍ରଣୀ ତୈଳବୀଜ ପ୍ରକ୍ରିୟାକରଣ କମ୍ପାନୀଗୁଡ଼ିକ ମିଳିତ ଭାବେ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୋଆ, ଗୁଜରାଟ, କର୍ଣ୍ଣାଟକ, କେରଳ, ଓଡ଼ିଶା, ତାମିଲନାଡୁ ଆଦି ରାଜ୍ୟରେ ଉତ୍ସାହଜନକ ଫଳାଫଳ ମିଳିଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। କୃଷିଜୀବୀଙ୍କୁ ପ୍ରୋହାହନ ଦେବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ତାଲିମ ଶିବିର, ଚାରାରୋପଣ ଅଭିଯାନ ଏବଂ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ଚଳିତ 7ମ ରାଷ୍ଟ୍ରୀୟ ପୋଷଣ ମାସରେ ଏପର୍ଯ୍ୟନ୍ତ ସମଗ୍ର ଦେଶରେ 1,37,00,000 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତ 1ରୁ ଆରମ୍ଭ ହୋଇଥିବା ଏହି ମାସ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲିବ। ଗୁଜରାଟରୁ ଶୁଭାରମ୍ଭ କରାଯାଇଥିଲା। ଏହି ଅଭିଯାନରେ ରକ୍ତହୀନତା, ଶାରୀରିକ ବୃଦ୍ଧି, ଶିଶୁ ଖାଦ୍ୟ ଏବଂ ପୋଷଣ ମଧ୍ୟ, ଶିକ୍ଷା ମଧ୍ୟ ସମେତ ସମଗ୍ର ଦେଶରେ ସ୍ୱଚ୍ଛ ପ୍ରଶାସନ ଲକ୍ଷ୍ୟ ହାସଲ ଲାଗି ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ଅଭିଯାନ ଅଧୀନରେ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି। 13,95,000 ଅଙ୍ଗନବାଡ଼ି କେନ୍ଦ୍ରରେ ଚାରାରୋପଣ କରାଯାଇଛି। ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶ ଏହି ଅଭିଯାନରେ ସର୍ବାଧିକ ଯୋଗଦାନ କରିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଅଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବାଂଲାଦେଶରେ ଡେଙ୍ଗୁ ପ୍ରକୋପ ଦେଖାଦେଇଛି। ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସର ପ୍ରଥମ 6 ଦିନ ମଧ୍ୟରେ ବାଂଲାଦେଶରେ ଡେଙ୍ଗୁରେ 9 ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଚଳିତ ବର୍ଷ ଜୀବାଣୁ ସଂକ୍ରମିତ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା 15,000 ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା 93 ପହଞ୍ଚିଛି। ପ୍ରମୁଖ ସହରରେ ପୌରସଂସ୍ଥାଗୁଡ଼ିକରେ ପ୍ରଶାସନିକ ବିଶୃଙ୍ଖଳା ଯୋଗୁଁ ଜୀବାଣୁ ସଂକ୍ରମିତ ରୋଗଗୁଡ଼ିକୁ ରୋକିବା ଲାଗି ଦୃଢ଼ ପଦକ୍ଷେପ ନିଆଯିବା ସମ୍ଭବ ହେଉ ନାହିଁ। ମନ୍ତ୍ରଣାଳୟ କହିଛି, ଏବେ ବି ବାଂଲାଦେଶର ବିଭିନ୍ନ ହସ୍କିଟାଲରେ ପାଖାପାଖି 2,000 ରୋଗୀ ଚିକିିିିତ ହେଉଛନ୍ତି। ଢାକା, ଚିଟାଗଙ୍ଗ ଏବଂ ବରିଶାଲ ଅଞ୍ଚଳରେ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ନିୟନ୍ତ୍ରଣ ଅଭିଯାନ ପରିଚାଳନା ତ୍ରଟି ଯୋଗୁଁ ମଶାଙ୍କର ଘନତା ବୃଦ୍ଧି ପାଉଛି। ଚିକିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିି ମନ୍ତ୍ରଣାଳୟ କହିଛି। ସୂଚନାଯୋଗ୍ୟ, ଗତବର୍ଷ ବାଂଲାଦେଶରେ ଡେଙ୍ଗୁରେ 1705 ଜଣଙ୍କର ମୃତ୍ୟୁ ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ। ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ୟାଗି ଆଜି ଉତ୍ତର ଭିଏତନାମର ସ୍ଥଳଭାଗ ସ୍ୱର୍ଶ କରିଛି। ଏହାର ପ୍ରଭାବରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଉତ୍ତର ଭିଏତନାମର ଦ୍ୱୀପ ଜିଲ୍ଲାଗୁଡ଼ିକରେ ବାତ୍ୟା ପ୍ରଭାବରେ ଘଣ୍ଟା ପ୍ରତି 160 କିଲୋମିଟର ବେଗରେ ପବନ ବହିଥିଲା। ସେଠାକାର ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହୋଇଥିଲା। ଉପକୂଳବର୍ତ୍ତୀ ସହରଗୁଡ଼ିକରେ ବିଦ୍ୟୁତ୍ ଯୋଗାଯୋଗ ବ୍ୟାହତ ହେବା ସହ ବହୁ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ୟାଗିର ପ୍ରଭାବ ଗତ ସପ୍ତାହରେ ପ୍ରଥମେ ଫିଲିପାଇନ୍ସରେ ଅନୁଭୂତ ହୋଇଥିଲା। ସେଠାରେ 16 ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସାମୁଦ୍ରିକ ଝଡ଼ ୟାଗି ଚୀନ୍ର ଉପକୂଳ ଅଞ୍ଚଳ ହାଇନାନ୍ ସ୍ପର୍ଶ କରିଥିଲା। ଝଡ଼ବାତ୍ୟା ଯୋଗୁଁ ସେଠାରେ 2 ଜଣଙ୍କର ମୃତ୍ୟୁ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପାକିସ୍ତାନର ଖାଇବର ପଖତୁନ୍ ପ୍ରଦେଶରେ ସୁରକ୍ଷା ବାହିନୀର ପାଲଟା ଗୁଳିମାଡ଼ରେ 4 ଜଣ ଆତ୍ମଘାତୀ ଆକ୍ରମଣକାରୀ ନିହତ ହୋଇଛନ୍ତି। ସେହି ପ୍ରଦେଶସ୍ଥିତ ଏକ ସାମରିକ ମୁଖ୍ୟାଳୟ ଉପରେ ଆତ୍ମଘାତୀ ଆକ୍ରମଣ ପାଇଁ ସେମାନେ ପ୍ରୟାସ କରୁଥିଲେ ବୋଲି ପାକିସ୍ତାନ ସେନା ପକ୍ଷରୁ ସୂଚନା ଦିଆଯାଇଛି। ମହମ୍ମଦ ଜିଲ୍ଲାରେ ଏହି ଘଟଣା ଘଟିଥିବା ସେନା କହିଛି। ତେବେ ଅନ୍ୟାନ୍ୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ବୋଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ଆଣବିକ ଆକ୍ରମଣ ପ୍ରତିହତ ଲକ୍ଷ୍ୟରେ ସହଯୋଗ ବୃଦ୍ଧି ପାଇଁ ଦକ୍ଷିଣ କୋରିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ଭାବେ ସୁରକ୍ଷା ଅଭ୍ୟାସ କରିଥିଲେ। ସିଓଲର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ପେଣ୍ଟାଗନ୍ ପକ୍ଷରୁ ଜାରି ମିଳିତ ବିବୃତ୍ତିରେ କୁହାଯାଇଛି, ଗତ 2 ଦିନ ଧରି ଏହି ଦୁଇ ଦେଶର ପରମାଣୁ ପରାମର୍ଶଦାତା ଗୋଷ୍ଠୀର ପ୍ରଥମ ବୈଠକ ଆୟୋଜିତ ହୋଇଥିଲା। ଉତ୍ତର କୋରିଆର ପରମାଣୁ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ଏଭଳି ମିଳିତ ଅଭ୍ୟାସ ଆୟୋଜିତ ହୋଇଥିବା ଜଣାପଡ଼ିଛି। ବୋଇଂ ଷ୍ଟାର୍ ଲାଇନ୍ ଯାନ ମହାକାଶରେ ପାଖାପାଖି 3 ମାସ ବିତେଇବା ପରେ ପୃଥିବୀ ପୃଷ୍ଠକୁ ଫେରିଆସିଛି। ମହାକାଶ ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଯାନ ଗତକାଲି 12:01 ପୃଥିବୀ ସମୟରେ ଭୂମି ସ୍ୱର୍ଶ କରିଥିଲା। ଅର୍ବିଟିଂ ଲ୍ୟାବ୍ରୁ ସ୍ୱୟଂଚାଳିତ ଭାବେ ଏହି ଯାନଟି ଯାତ୍ରା କରିଛି। ବୁଚ୍ ୱିଲମର୍ ଏବଂ ସୁନିତା ୱିଲିୟମ୍ସଙ୍କୁ ନେଇ ମହାକାଶକୁ ଯାତ୍ରା କରିଥିବା ଏହି ଯାନ ବୈଷୟିକ ସମସ୍ୟାର ସମ୍ମୁଖୀନ ହୋଇଥିଲା, ଫଳରେ ମହାକାଶ ଛାଡ଼ି ପୃଥିବୀକୁ ଫେରିବା ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଇ ତାଙ୍କର ରହଣି ସମୟକୁ ବୃଦ୍ଧି କରାଯାଇଛି। ଆସନ୍ତା ଫେବୃୟାରୀ ମାସରେ ପୃଥିବୀକୁ ଫେରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଷ୍ଟାର୍ ଲାଇନର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଅବତରଣକୁ ନିୟନ୍ତ୍ରଣ କରିବା ଲାଗି ପାରାସୁଟ୍ ବ୍ୟବହାର କରାଯାଇଥିଲା। ଷ୍ଟାର୍ ଲାଇନର ବିନା ବାଧାରେ ପୃଥିବୀକୁ ଫେରିଆସିଥିବା ନେଇ ନାସାର ଲାଇଭ୍ ଷ୍ଟ୍ରିମ୍ରେ ଦର୍ଶାଯାଇଛି। ଦେଶରେ କ୍ରୀଡ଼ା ଭିଭିଭୂମିକୁ ସୁଦୃଢ଼ କରିବାରେ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ପ୍ୟାରିସ୍ ପାରାଅଲମ୍ପିକ୍ସ 2024 ପ୍ରତିଯୋଗିତାରେ ଭାଗ ନେଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବା କ୍ରୀଡ଼ାବିତ୍କୁ ନୂଆଦିଲ୍ଲୀଠାରେ ସମ୍ବର୍ଦ୍ଧିତ କରିବା ଅବସରରେ ଶ୍ରୀ ମାଣ୍ଡବ୍ୟ ଏହା କହିଛନ୍ତି। ସେ କହିଛନ୍ତି ଦେଶରେ କ୍ରୀଡ଼ା ଭିଭିଭୂମିକୁ ଆନ୍ତର୍ଜାତିକ ସ୍ତରକୁ ଉନ୍ନୀତ କରିବା ଲାଗି ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି। ପାରାଅଲମ୍ପିକ୍ସ ପ୍ରତିଯୋଗିତାରେ ପଦକ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଶ୍ରୀ ମାଣ୍ଡବ୍ୟ ଉଚ୍ଚ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ ଏହି ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ 6ଟି ସ୍ୱର୍ଣ୍ଣ, 9ଟି ରୌପ୍ୟ ଏବଂ 12ଟି ବ୍ରୋଞ୍ଜ ପଦକ ସହ ଭାରତ 27ଟି ପଦକ ହାସଲ କରିଛି। ପ୍ୟାରିସ୍ ପାରାଅଲମ୍ପିକ୍ସ 2024 ପ୍ରତିଯୋଗିତାର ପୁରୁଷ F-57 ସଟ୍ଫୁଟ୍ ଇଭେଣ୍ଟରେ କାଂସ୍ୟ ପଦକ ବିଜେତା ହାକାଟୋ ହାତଛୁଏ ସେମାଙ୍କ ପାଇଁ ନାଗାଲାଣ୍ଡ ସରକାର 1.5 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ହାତେଜୋ ସେମାଙ୍କ ପାଇଁ ନାଗାଲାଣ୍ଡ ଗର୍ବିତ। ଅର୍ଜୁନ ପୁରସ୍କାର ପାଇଁ ରାଜ୍ୟ ସରକାର ତାଙ୍କ ନାମ କେନ୍ଦ୍ରକୁ ସୁପାରିଶ କରିବେ ବୋଲି ସେ ସୂଚନା ଦେଇଛନ୍ତି। ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ଭାରତୀୟ ମହିଳା ପ୍ରତିଯୋଗୀ 5ଟି ପଦକ ହାସଲ କରିଛନ୍ତି। ସ୍ୱେନ୍ର ପଣ୍ଟଭେଦ୍ରାଠାରେ ଚାଲିଥିବା 20 ବର୍ଷରୁ କମ୍ ଏହି ଚାମ୍ପିୟନ୍ସିପ୍ରେ ଭାରତ 1ଟି ସ୍ୱର୍ଣ୍ଣ, 1ଟି ରୌପ୍ୟ ଏବଂ 3ଟି ବ୍ରୋଞ୍ଜ ପଦକ ହାସଲ କରିଛି। ଫ୍ରି ଷ୍ଟାଇଲ୍ ବର୍ଗରେ ଏହି ସମସ୍ତ ପଦକ ମିଳିଛି। 62 କିଲୋଗ୍ରାମ ବର୍ଗ ଫାଇନାଲ୍ରେ ନିତିକା ୟୁକ୍ରେନ୍ର ଇରାନ ବଣ୍ଡରାଙ୍କଠାରୁ 1-4 ପଏଣ୍ଟରେ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଛି। 57 କିଲୋଗ୍ରାମ ବର୍ଗରେ ନେହା ହଙ୍ଗେରୀର ଗେରଡା ଟେକରଙ୍କୁ 10-8 ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ପୂର୍ବରୁ ଜ୍ୟୋତି ବର୍ୱାଲ ମହିଳା 76 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କୋମଲ 69 କିଲୋଗ୍ରାମ ଏବଂ ସୃଷ୍ଟି 68 କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ମହିଳା ଫ୍ରି ଷ୍ଟାଇଲ୍ ପ୍ରତିଯୋଗିତା ଗତକାଲି ଶେଷ ହୋଇଛି। ପୁରୁଷ ଫ୍ରି ଷ୍ଟାଇଲ୍ ମ୍ୟାଚ୍ଗୁଡ଼ିକ ଆଜି ଖେଳାଯିବ। ସମଗ୍ର ଦେଶରେ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ 5 ଦିନିଆ ଆବାସିକ ପରିଚାଳନା ବିକାଶ କାର୍ଯ୍ୟକ୍ରମ। ତୈଳବୀଜ ଚାରାରୋପଣ 2024 ଅଭିଯାନରେ 8ଟି ରାଜ୍ୟରୁ ମିଳିଛି ଉତ୍ସାହଜନକ ଫଳାଫଳ। ବାଂଲାଦେଶରେ ଦେଖାଦେଇଛି ଡେଙ୍ଗୁର ପ୍ରଭାବ, ଗତ 6 ଦିନରେ 9 ଜଣଙ୍କର ମୃତ୍ୟୁ। ଏବଂ 20 ବର୍ଷରୁ କମ୍ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ଭାରତୀୟ ମହିଳା ପ୍ରତିଯୋଗୀଙ୍କ 5ଟି ପଦକ ହାସଲ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।